ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷର ଆନ୍ତର୍ଜାତିକ ପ୍ରଦର୍ଶନୀକୁ ଆଜି ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ନକଲି ଭୋଟର ଅନ୍ତର୍ଭୁକ୍ତ କରିଥିବା ଅଭିଯୋଗରେ ନିଲମ୍ବିତ କୋଲକାତାର 5 ଜଣ ଅଧିକାରୀଙ୍କ ବିରୋଧରେ ଏତଲା ଦାୟର ଲାଗି ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ। ବୟନଶିଳ୍ପ ପାଇଁ ଉତ୍ପାଦନ ଭିତ୍ତିକ ସହାୟତା ଯୋଜନାରେ ଆବେଦନର ଶେଷ ତାରିଖ 31 ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି। ପ୍ରଦର୍ଶନକାରୀଙ୍କ ବିରୋଧରେ କଠୋର ବଳ ପ୍ରୟୋଗ କଲେ ଇରାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଆମେରିକା ରାଷ୍ଟ୍ରପତିଙ୍କ ଚେତାବନୀ ଏବଂ 19 ବର୍ଷରୁ କମ୍ 3 ମ୍ୟାଚ୍ ବିଶିଷ୍ଟ ପୁରୁଷ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଅନୁଷ୍ଠିତ ହେବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଭଗବାନ ବୁଦ୍ଧଙ୍କ ପବିତ୍ର ପିପରହୱା ଅବଶେଷର ଏକ ଆନ୍ତର୍ଜାତିକ ପ୍ରଦର୍ଶନୀକୁ ଉଦ୍ଘାଟନ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତ୍ତିରେ 1898 ମସିହାରେ ଆବିଷ୍କୃତ ପିପରହୱା ଅବଶେଷ ବୌଦ୍ଧ ଧର୍ମର ପ୍ରାରମ୍ଭିକ ପ୍ରତ୍ନତାତ୍ତ୍ୱିକ ଅଧ୍ୟୟନରେ ପ୍ରମୁଖ ସ୍ଥାନ ଅଧିକାର କରିଥିବା କୁହାଯାଇଛି। ନୂଆଦିଲ୍ଲୀର ରାୟ ପିଥୋରା ସାଂସ୍କୃତିକ କେନ୍ଦ୍ରରେ ଏହି ପ୍ରଦର୍ଶନୀ ଅନୁଷ୍ଠିତ ହେବ। ପ୍ରଦର୍ଶନୀରେ ପ୍ରଥମ ଥର ପାଇଁ ପିପରହୱାରୁ 1 ଶତାବ୍ଦୀରୁ ଅଧିକ ସମୟ ପରେ ସଂଗୃହୀତ ଅବଶେଷଗୁଡ଼ିକ ସ୍ଥାନିତ କରାଯିବ। 1898 ମସିହାରେ ଆବିଷ୍କୃତ ପିପରହୱା ଅବଶେଷ ହେଉଛି ଭଗବାନ ବୁଦ୍ଧଙ୍କ ସହିତ ଜଡ଼ିତ ପ୍ରାରମ୍ଭିକ ଏବଂ ଐତିହାସିକ ଅବଶେଷ ସଂଗ୍ରହ ମଧ୍ୟରୁ ଗୋଟିଏ। ଏହା ନୂଆଦିଲ୍ଲୀର ଜାତୀୟ ସଂଗ୍ରହାଳୟ ଏବଂ କୋଲକାତାର ଭାରତୀୟ ସଂଗ୍ରହାଳୟରେ ସଂରକ୍ଷିତ ରହିଛି। ପ୍ରତ୍ନତାତ୍ତ୍ୱିକ ପ୍ରମାଣ ଅନୁଯାୟୀ ପିପରହୱା ସ୍ଥାନ ପ୍ରାଚୀନ କପିଳାବସ୍ତୁ ସହ ଜଡ଼ିତ, ଯେଉଁଠାରେ ଭଗବାନ ବୁଦ୍ଧ ତାଙ୍କର ପ୍ରାରମ୍ଭିକ ଜୀବନ ବିତାଇଥିଲେ। ଏହି ଆନ୍ତର୍ଜାତିକ ପ୍ରଦର୍ଶନୀ ଦେଶର ଯୁବପିଢ଼ି ଏବଂ ଏହା ସମୃଦ୍ଧ ସଂସ୍କୃତି ମଧ୍ୟରେ ସେମାନଙ୍କ ସମ୍ପର୍କକୁ ଆହୁରି ନିବିଡ଼ କରିବ ବୋଲି କୁହାଯାଇଛି। ନିର୍ବାଚନ କମିଶନ ବେଆଇନ ଭାବରେ ଭୋଟର ତାଲିକାରେ ନକଲି କିମ୍ବା ହେରଫେର କରି ଭୋଟରଙ୍କ ନାମ ଅନ୍ତର୍ଭୁକ୍ତ କରିଥିବା ଅଭିଯୋଗରେ ନିଲମ୍ବିତ କୋଲକାତାର 5 ଜଣ ଅଧିକାରୀଙ୍କ ବିରୋଧରେ ଏତଲା ଦାୟର ଲାଗି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବାରୁଇପୁର ପୂର୍ବ ବିଧାନସଭା ଆସନର ଭୋଟର ପଞ୍ଜୀକରଣ ଅଧିକାରୀ ଦେବୋତ୍ତମ ଦତ୍ତ ଚୌଧୁରୀ, ସହକାରୀ ପଞ୍ଜୀକରଣ ଅଧିକାରୀ ତଥାଗତ ମଣ୍ଡଳ, ମୋଏନା ବିଧାନସଭା ଆସନର ପଞ୍ଜୀକରଣ ଅଧିକାରୀ ବିପ୍ଳବ ସରକାର ଏବଂ ସହକାରୀ ପଞ୍ଜୀକରଣ ଅଧିକାରୀ ସୁଦୀପ୍ତ ଦାସ ଓ ଡାଟା ଏଣ୍ଟ୍ରି ଅପରେଟର ସୁରଜିତ ହାଲଦାରଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କୋଲକାତାରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନର ଶୁଣାଣି ପର୍ଯ୍ୟାୟ ସମୟରେ ଏହି ଅଧିକାରୀମାନେ ଭୋଟର ତାଲିକାରେ ନକଲି ନାମ ସାମିଲ କରିବା ଅଭିଯୋଗ ହୋଇଥିଲା। ନିର୍ବାଚନ କମିଶନ ପୂର୍ବରୁ ସେମାନଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଇଥିଲେ ଏବଂ ରାଜ୍ୟ ମୁଖ୍ୟ ସଚିବଙ୍କୁ ସେମାନଙ୍କ ବିରୋଧରେ ଏତଲା ଦାୟର କରିବା ଲାଗି କହିଥିଲେ। ତେବେ ରାଜ୍ୟ ସରକାର କୌଣସି ପଦକ୍ଷେପ ନ ନେବାରୁ ନିର୍ବାଚନ କମିଶନ ଜିଲ୍ଲା ମାଜିଷ୍ଟ୍ରେଟ୍ମାନଙ୍କୁ ଏତଲା ଦାୟର କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଭାରତର ବିକାଶ ଯାତ୍ରାରେ 2025 ଏକ ସଫଳ ବର୍ଷ ଥିଲା। ଗତବର୍ଷ ସରକାରଙ୍କ ନୀତିଗୁଡ଼ିକ ଦେଶର ଅର୍ଥନୈତିକ କ୍ଷେତ୍ର ସମେତ ବିଭିନ୍ନ କ୍ଷେତ୍ରରେ ବାସ୍ତବତାର ରୂପ ନେଇଥିଲା। ସଂସ୍କାରର ବର୍ଷ ସିରିଜ୍ରେ ଆସନ୍ତୁ ଜାଣିବା 2025 ମସିହାରେ ଆର୍ଥିକ କ୍ଷେତ୍ରରେ ଭାରତ ହାସଲ କରିଥିବା ସଫଳତା ସମ୍ପର୍କରେ। ଗତବର୍ଷ ଦେଶରେ ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟା ବିଶ୍ୱସ୍ତରରେ ପ୍ରଭାବ ସୃଷ୍ଟି କରିଥିଲା। ବିଶ୍ୱବ୍ୟାଙ୍କ ଭାରତକୁ G7 ଏବଂ G20 ରାଷ୍ଟ୍ରମାନଙ୍କ ଅର୍ଥନୈତିକ ବିକାଶ ସମକକ୍ଷ ଦେଶ ଭାବେ ଘୋଷଣା କରିଥିଲା। ଆନ୍ତର୍ଜାତିକ ଶ୍ରମ ସଂଗଠନ ରିପୋର୍ଟ ଅନୁଯାୟୀ 2015ରେ ଭାରତରେ ସାମାଜିକ ସୁରକ୍ଷା 19% ଥିବାବେଳେ 2025 ସୁଦ୍ଧା ଏହା 64.3%କୁ ବୃଦ୍ଧି ପାଇଛି। ଆନ୍ତର୍ଜାତିକ ମୁଦ୍ରାପାଣ୍ଠି IMF ଭାରତର ଏକୀକୃତ ଦେୟ ବ୍ୟବସ୍ଥା UPIକୁ ବିଶ୍ୱର ସର୍ବବୃହତ ରିଏଲ୍ ଟାଇମ୍ ପେମେଣ୍ଟ ସିଷ୍ଟମ ଭାବରେ ସ୍ୱୀକୃତି ଦେଇଛି। ବିଶ୍ୱସ୍ତରରେ UPI ମାଧ୍ୟମରେ 49% କାରବାର ହେଉଛି। ଅନ୍ୟପକ୍ଷରେ ଗତ ଦଶନ୍ଧିରେ 17.1 କୋଟିରୁ ଅଧିକ ଲୋକ ଦାରିଦ୍ର୍ୟରୁ ମୁକ୍ତ ହୋଇଥିବାବେଳେ ୟୁନେସ୍କୋ ସ୍ୱୀକୃତି ଏବଂ ବିଶ୍ୱ ନବସୃଜନ ସୂଚକାଙ୍କରେ ଭାରତ 38ତମ ସ୍ଥାନକୁ ଉନ୍ନୀତ ହୋଇଛି। ବୟନଶିଳ୍ପ ପାଇଁ ଉତ୍ପାଦନ ଭିତ୍ତିକ ସହାୟତା ଯୋଜନାରେ ଆବେଦନ ଦାଖଲ କରିବାର ଶେଷ ତାରିଖକୁ ଆସନ୍ତା 31 ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କେନ୍ଦ୍ର ବୟନଶିଳ୍ପ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଗତବର୍ଷ ଅଗଷ୍ଟ ମାସରେ ଆବେଦନ ଲାଗି ପୋର୍ଟାଲ ଖୋଲାଯିବା ପରଠାରୁ ଏପର୍ଯ୍ୟନ୍ତ ବହୁ ସଂଖ୍ୟାରେ ବୟନଶିଳ୍ପ କମ୍ପାନୀଗୁଡ଼ିକ ପ୍ରସ୍ତାବ ଦାଖଲ କରୁଥିବାରୁ ଅଧିକ ଆବେଦନ ଆକୃଷ୍ଟ କରିବା ଲାଗି ସମୟସୀମା ବୃଦ୍ଧି କରାଯାଇଛି। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଯୋଗ୍ୟ ଆବେଦନକାରୀଙ୍କୁ ଅତିରିକ୍ତ ସମୟ ପ୍ରଦାନ କରି ବ୍ୟାପକ ଅଂଶଗ୍ରହଣକୁ ସହଜ କରିବା ଉପରେ ବିଭାଗ ଗୁରୁତ୍ୱ ପ୍ରଦାନ କରୁଛି। ଦେଶରେ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ପ୍ରଗତି ବ୍ୟବସ୍ଥା ସଫଳ ସାବ୍ୟସ୍ତ ହୋଇଥିବା କ୍ୟାବିନେଟ୍ ସଚିବ ଟିଭି ସୋମନାଥନ କହିଛନ୍ତି। ଗତକାଲି ନୂଆଦିଲ୍ଲୀରେ ପ୍ରଗତିର ଫଳାଫଳ ସମ୍ପର୍କରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ସୋମନାଥନ କହିଛନ୍ତି, ଏପର୍ଯ୍ୟନ୍ତ ପ୍ରଗତିର 50 ବୈଠକ ଅନୁଷ୍ଠିତ ହୋଇଛି ଏବଂ ଏହା ଅଧୀନରେ 50,00,000 କୋଟି ଟଙ୍କାର 3,300 ଅଧିକ ପ୍ରକଳ୍ପଗୁଡ଼ିକର ସମସ୍ୟା ସମ୍ପର୍କରେ ସମୀକ୍ଷା କରାଯାଇଛି। ଗୋଟିଏ ରାଷ୍ଟ୍ର ଗୋଟିଏ ରାସନ କାର୍ଡ ଏବଂ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ସମେତ 61 ସରକାରୀ ଯୋଜନାର ଏଥିରେ ସମୀକ୍ଷା କରାଯାଇଛି। 2015 ପ୍ରଗତି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରଠାରୁ କରୋନା, ବ୍ୟାଙ୍କ ସେବା, ବୀମା ଏବଂ ଜନଧନ ଯୋଜନା ସହିତ 36 ବିଭିନ୍ନ ଶ୍ରେଣୀର ଅଭିଯୋଗର ସମୀକ୍ଷା କରାଯାଇଥିବା ସେ କହିଛନ୍ତି। ମୋଟ 7,735 ସମସ୍ୟା ମଧ୍ୟରୁ 7,156 ସମସ୍ୟାର ସଫଳ ସମାଧାନ ହୋଇଥିବା ଶ୍ରୀ ସୋମନାଥନ କହିଛନ୍ତି। 2024 ଡିସେମ୍ବରରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଏକ ରିପୋର୍ଟ ଅନୁଯାୟୀ ପ୍ରଗତି ବ୍ୟବସ୍ଥାକୁ ଡିଜିଟାଲ ଶାସନ ଭିତ୍ତିଭୂମିର ବିକାଶ ଦିଗରେ ଏକ ମାଇଲ ଖୁଣ୍ଟ ବୋଲି କୁହାଯାଇଛି। ଶ୍ରୀ ସୋମନାଥନ କହିଛନ୍ତି, ପ୍ରଗତି ବ୍ୟବସ୍ଥା ସୁପ୍ରଶାସନ ଯୋଗାଇଦେବା ସହ ତଦାରଖ ସମୀକ୍ଷା ମାଧ୍ୟମରେ ଦାୟିତ୍ୱବୋଧ ବୃଦ୍ଧି କରିବା କ୍ଷେତ୍ରରେ ଏକ ପ୍ରଭାବଶାଳୀ ମଞ୍ଚ ଭାବରେ କାର୍ଯ୍ୟ କରୁଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଯଦି ପ୍ରଦର୍ଶନକାରୀଙ୍କ ବିରୋଧରେ ଇରାନ କଠୋର ବଳ ପ୍ରୟୋଗ କରେ ତେବେ ଆମେରିକା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଭେନେଜୁଏଲା ସହିତ ତେହେରାନର ଅସ୍ତ୍ରଶସ୍ତ ଏବଂ ଡ୍ରୋନ୍ ନେଟୱାର୍କକୁ ଲକ୍ଷ୍ୟ ରଖି ଆମେରିକା ନୂତନ କଟକଣା ଘୋଷଣା କରିଛି। ସାମାଜିକ ଗଣମାଧ୍ୟମରେ ଶ୍ରୀ ଟ୍ରମ୍ପ କହିଛନ୍ତି, ଯଦି ଇରାନର ସୁରକ୍ଷା ବାହିନୀ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରୁଥିବା ନାଗରିକମାନଙ୍କୁ ହତ୍ୟା କରିବା ଲାଗି ପଦକ୍ଷେପ ନେବ, ସେ କ୍ଷେତ୍ରରେ ଆମେରିକା ହସ୍ତକ୍ଷେପ କରିବ। ଗତ ଏକ ସପ୍ତାହ ଧରି ଚାଲିଥିବା ଉତ୍ତେଜନା ସମୟରେ ଇରାନରେ ପ୍ରଦର୍ଶନକାରୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ସଂଘର୍ଷ ବୃଦ୍ଧି ପାଇବାରେ ଲାଗିଛି। ଗତ ଗୁରୁବାର ଦିନ ଏଭଳି ସଂଘର୍ଷରେ 5 ଅଧିକ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଇରାନର ମୁଦ୍ରା ରିଆଲ୍ର ମୂଲ୍ୟରେ ହଠାତ୍ ହ୍ରାସ ପାଇବା ପରେ ଲୋକମାନେ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ରୁଷର କ୍ଷେପଣାସ୍ତ୍ର ମାଡ଼ରେ ୟୁକ୍ରେନ୍ର ଏକ ବହୁ ମହଲା ବିଶିଷ୍ଟ କୋଠା ସମ୍ପୂର୍ଣ୍ଣ ଧ୍ୱଂସ ପାଇଯାଇଥିବା ବେଳେ ଏଥିରେ 2 ମୃତ୍ୟୁ ଘଟିଛି। ଏହି ଆକ୍ରମଣରେ 25 ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ତେବେ ରୁଷ ପକ୍ଷରୁ ଏଭଳି ଆକ୍ରମଣକୁ ଖଣ୍ଡନ କରାଯାଇଛି। ରୁଷ କହିଛି, ସମ୍ପୃକ୍ତ ଅଞ୍ଚଳରେ ୟୁକ୍ରେନ୍ ସରକାର ଗୋଳାବାରୁଦ ରଖିଥିଲେ ଏବଂ ସେଠାରେ ବିସ୍ଫୋରଣ ଘଟିବାରୁ ଏଭଳି ପରିସ୍ଥିତି ଉପୁଜିଛି। ଶ୍ରୀଲଙ୍କାର ଜଳରାଶିରେ ମାଛ ଧରିବା ଅଭିଯୋଗରେ ସେଠାକାର ନୌସେନା 11 ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିବା ସହ ସେମାନଙ୍କ ଟ୍ରଲରକୁ ଜବତ କରିଛି। ଶ୍ରୀଲଙ୍କା ନୌସେନାର ମୁଖପାତ୍ର ବୁଧିକା ସମ୍ପଥ କହିଛନ୍ତି, ଶ୍ରୀଲଙ୍କାର କାନ୍ କେ ସୁନ୍ତୁହରାଇ ଅଞ୍ଚଳରୁ ଗୁରୁବାର ରାତିରେ ସମ୍ପୃକ୍ତ ମତ୍ସ୍ୟଜୀବୀମାନଙ୍କୁ ଗିରଫ କରାଯାଇଛି। ନେପାଳରେ ଆସନ୍ତା ମାର୍ଚ୍ଚ 5 ହେବାକୁ ଥିବା ସାଧାରଣ ନିର୍ବାଚନକୁ ଶାନ୍ତି ଓ ଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ 80,000 ଅଧିକ ନେପାଳୀ ସେନା ମୁତୟନ କରାଯିବ। ନେପାଳୀ ସେନା ମୁଖପାତ୍ର ବ୍ରିଗେଡିୟର ଜେନେରାଲ ରାଜାରାମ ବାସନେତ କହିଛନ୍ତି, ସାଧାରଣ ନିର୍ବାଚନ ସମୟରେ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ସମସ୍ତ ସ୍ଥଳସେନାର 90% ଅଧିକ ମୁତୟନ କରାଯିବ। ନେପାଳ ରାଷ୍ଟ୍ରପତି ରାମଚନ୍ଦ୍ର ପାଉଡେଲ ସଂସଦୀୟ ନିର୍ବାଚନ ପାଇଁ ସେନା ମୁତୟନ କରିବା ସମ୍ପର୍କିତ ସରକାରଙ୍କ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। 19 କମ୍ 3 ବିଶିଷ୍ଟ ପୁରୁଷ କ୍ରିକେଟ୍ ପ୍ରତିଯୋଗିତାରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ପ୍ରଥମ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ଅପରାହ୍ନ 1:30 ସମୟରେ ବେନୋନିର ୱିଲମୋର ପାର୍କରେ ଏହି ମ୍ୟାଚ୍ ଖେଳାଯିବ। ଜାନୁଆରୀ 15 ଆରମ୍ଭ ହେଉଥିବା ଆଇସିସି 19 କମ୍ ବିଶ୍ୱକପ୍ ପୂର୍ବରୁ ଉଭୟ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆୟୁଷ ମାହାତ୍ରେ ଆହତ ହୋଇଥିବାରୁ ଏହି ସିରିଜ୍ରେ ବୈଭବ ସୂର୍ଯ୍ୟବଂଶୀ ଭାରତୀୟ ଦଳର ଅଧିନାୟକ ଦାୟିତ୍ୱ ତୁଲାଇବେ। ମହିଳା ହକି ଇଣ୍ଡିଆ ଲିଗ୍ ପ୍ରତିଯୋଗିତାର ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ରାଞ୍ଚି ରୟାଲ୍ସ 2-0 ଗୋଲ୍ରେ JSW ସୁର୍ମା ହକି କ୍ଲବ୍କୁ ପରାସ୍ତ କରିଛି। ଆଜି ସେହି ଷ୍ଟାଡିୟମ୍ରେ ସୁର୍ମା ହକି କ୍ଲବ୍ ଏବଂ SG ପାଇପର୍ସ ମଧ୍ୟରେ ମୁକାବିଲା ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷର ଆନ୍ତର୍ଜାତିକ ପ୍ରଦର୍ଶନୀକୁ ଆଜି ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ନକଲି ଭୋଟର ଅନ୍ତର୍ଭୁକ୍ତ କରିଥିବା ଅଭିଯୋଗରେ ନିଲମ୍ବିତ କୋଲକାତାର 5 ଅଧିକାରୀଙ୍କ ବିରୋଧରେ ଏତଲା ଦାୟର ଲାଗି ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ। ବୟନଶିଳ୍ପ ପାଇଁ ଉତ୍ପାଦନ ଭିତ୍ତିକ ସହାୟତା ଯୋଜନାରେ ଆବେଦନର ଶେଷ ତାରିଖ ମାର୍ଚ୍ଚ 31 ପର୍ଯ୍ୟନ୍ତ ବୃଦ୍ଧି, ପ୍ରଦର୍ଶନକାରୀଙ୍କ ବିରୁଦ୍ଧରେ କଠୋର ବଳ ପ୍ରୟୋଗ କଲେ ଇରାନ୍ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଆମେରିକା ରାଷ୍ଟ୍ରପତିଙ୍କ ଚେତାବନୀ, ଏବଂ 19 ବର୍ଷରୁ କମ୍ 3 ମ୍ୟାଚ୍ ବିଶିଷ୍ଟ ପୁରୁଷ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଅନୁଷ୍ଠିତ ହେବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ମ୍ୟାଚ୍। ସମ୍ବାଦ ଶେଷ ହେଲା।